ବ୍ୟାଖ୍ୟାନ କରୁଛନ୍ତି ଯେ ଏହାର କାରଣ କ'ଣ, ଯାହାଦ୍ୱାରା ମୁଁ ଆତ୍ମସନ୍ତୁଷ୍ଟି ଅନୁଭବ କରିପାରୁନାହିଁ। ତେଣୁ ସେ ବ୍ୟାସଦେବ ମନେ ମନେ ଚିନ୍ତା କରି କହୁଛନ୍ତି, ଭାବୁଛନ୍ତି, କିମ୍ବା ଭାଗବତା ଧର୍ମ ନ ପ୍ରାୟଣ ନିରୂପିତ, କହୁଛନ୍ତି ଯେ ବୋଧ ହୁଏ ଏହା ହିଁ କାରଣ ହୋଇପାରେ ଯେ ମୁଁ ଏହି ଭାଗବତ ଧର୍ମର ବର୍ଣ୍ଣନା କରିନାହିଁ, ମୋ ଦ୍ୱାରା ଭାଗବତ ଧର୍ମ ନିରୂପିତ ହୋଇନାହିଁ। ଯେଉଁ ଭାଗବତ ଧର୍ମ ପ୍ରିୟା ପରମହଂସାନ, ଯାହା ପରମହଂସମାନଙ୍କର ଅତି ପ୍ରିୟ, ତ ଏବ ହି ଅଚ୍ୟୁତ ପ୍ରିୟା, ଏହି ଭାଗବତ ଧର୍ମ ପରମହଂସମାନଙ୍କର ପ୍ରିୟ ଏବଂ ଭଗବାନ ଅଚ୍ୟୁତ ତାଙ୍କର ମଧ୍ୟ ପ୍ରିୟ। ତେଣୁ ପରମହଂସ କେଉଁମାନେ, ଯେଉଁମାନେ ଏହି ତ୍ରିଗୁଣର ଉର୍ଦ୍ଧ୍ୱରେ ଶୁଦ୍ଧ ସତ୍ତ୍ୱର ସ୍ତରରେ ଅବସ୍ଥିତ, ସେମାନେ ହେଉଛନ୍ତି ପରମହଂସ, ସେମାନେ ହେଉଛନ୍ତି ଭଗବାନଙ୍କର ପରମ ଭକ୍ତ। ତେଣୁ ଶ୍ରୀମଦ୍ ଭାଗବତ ତାହା ହେଉଛି ଭକ୍ତମାନଙ୍କର ଅତି ପ୍ରିୟ। ତା ସହିତ ଅଚ୍ୟୁତ ଭଗବାନ କୃଷ୍ଣଙ୍କର ମଧ୍ୟ ଭାଗବତ ହେଉଛି ଅତି ପ୍ରିୟ। କୃଷ୍ଣ ତୁଲ୍ୟ ଭାଗବତ ବିଭୁ ସର୍ବାଶ୍ରୟ, ଏହି ଭାଗବତ ତାହା ହେଉଛି ଭଗବାନ କୃଷ୍ଣଙ୍କର ତୁଲ୍ୟ। ଭଗବାନ କୃଷ୍ଣ ଏବଂ ଭାଗବତ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଭଗବାନଙ୍କର ଭାଗବତ ହେଉଛନ୍ତି ତାଙ୍କର ଗ୍ରନ୍ଥ ଅବତାର। ତେଣୁ ଭାଗବତରେ ଭଗବାନ ଏବଂ ତାଙ୍କର ଭକ୍ତମାନଙ୍କ ସମ୍ବନ୍ଧରେ ସବୁ ବର୍ଣ୍ଣନା ରହିଛି, ଭଗବାନ ଏବଂ ଭକ୍ତଙ୍କର ଲୀଳା ବର୍ଣ୍ଣନା ରହିଛି ଭାଗବତରେ। ଭଗବତ ଗୀତା ଯେପରି ଭଗବାନ କୃଷ୍ଣଙ୍କର ମୁଖ ନିଃସୃତ ବାଣୀ, ଠିକ୍ ସେହିପରି ଭାଗବତ ଭଗବାନଙ୍କର ସମ୍ବନ୍ଧିତ ଗ୍ରନ୍ଥ, ତେଣୁ ଭଗବାନଙ୍କର ଅତି ପ୍ରିୟ ଗ୍ରନ୍ଥ। ତେଣୁ ଶ୍ରୀ ବ୍ୟାସଦେବ ଭାବୁଛନ୍ତି ଯେ ବୋଧ ହୁଏ ମୁଁ ଭଗବାନଙ୍କର ସେ ଯେଉଁ ଧର୍ମ ଭାଗବତ ଧର୍ମ, ଭଗବାନଙ୍କର ପୃଥିବୀଧାନ ପାଇଁ ଯେଉଁ ଧର୍ମ ଆଚରିତ ହୋଇଥାଏ ତାହା ହେଉଛି ଭାଗବତ ଧର୍ମ, ସନାତନ ଧର୍ମ। ସେ ଧର୍ମ ସମ୍ବନ୍ଧରେ ମୁଁ କୌଣସି ଗ୍ରନ୍ଥ ପ୍ରଣୟନ କରିନାହିଁ, ବା ସେ ଧର୍ମ ସମ୍ବନ୍ଧରେ ମୁଁ କେଉଁଠାରେ ଉଲ୍ଲେଖ କରିନାହିଁ। ବୋଧହୁଏ ଏହା ହିଁ କାରଣ ହୋଇପାରେ ଯେ ମୁଁ ମୋର ଆତ୍ମସନ୍ତୁଷ୍ଟି ଲାଭ କରିପାରୁନି। ତେଣୁ ଯେତେବେଳେ ଶ୍ରୀ ବ୍ୟାସଦେବ ଏହି କଥା ଚିନ୍ତା କରୁଛନ୍ତି, ସେହି ସମୟରେ ଶ୍ରୀ ବ୍ୟାସଦେବଙ୍କର ଗୁରୁ ନାରଦ ମୁନି ସେଠାରେ ଆସି ଉପସ୍ଥିତ ହେଉଛନ୍ତି। ଅନେକ ସମୟରେ ଦେଖାଯାଏ ଯେ ଯେତେବେଳେ ଶିଷ୍ୟ କୌଣସି ସଂଶୟାତ୍ମକ ସ୍ଥିତିରେ ପଡ଼ିଯାଏ ବା ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ପଡ଼ିଯାଏ, ତାର ସନ୍ଦେହ ଉତ୍ପନ୍ନ ହୁଏ, ସେତେବେଳେ ଭଗବାନ ତାକୁ ଦୁଇ ରୂପରେ ସାହାଯ୍ୟ କରିଥାନ୍ତି। ଭଗବାନ ଭକ୍ତର ହୃଦୟରେ ବା ଶିଷ୍ୟର ହୃଦୟରେ ପରମାତ୍ମା ରୂପରେ ହୃଦୟରୁ ନିର୍ଦ୍ଦେଶ ଦେଇଥାନ୍ତି ଏବଂ ବାହ୍ୟ ଭାବରେ ଗୁରୁ ମାଧ୍ୟମରେ ସେ ନିର୍ଦ୍ଦେଶ ଦେଇଥାନ୍ତି ବା ସାଧୁମାନଙ୍କ ମାଧ୍ୟମରେ ସେ ନିର୍ଦ୍ଦେଶ ପ୍ରଦାନ କରିଥାନ୍ତି। ତେଣୁ ଶ୍ରୀ ବ୍ୟାସଦେବ ଯେତେବେଳେ ଏହିପରି ଭାବରେ ଚିନ୍ତା କରୁଛନ୍ତି ମନରେ, ମନରେ ସଂଶୟ ଉତ୍ପନ୍ନ ହୋଇଛି ଯେ ବୋଧହୁଏ ଏହା ହିଁ କାରଣ ହୋଇପାରେ ଯେ ମୁଁ ଭାଗବତ ଧର୍ମର ବର୍ଣ୍ଣନା କରିନାହିଁ, ତେଣୁ ଆତ୍ମସନ୍ତୁଷ୍ଟି ଅନୁଭବ କରିପାରୁନାହିଁ। ଠିକ୍ ସେହି ସମୟରେ ତାଙ୍କର ଗୁରୁ ନାରଦ ମୁନି ସେଠାରେ ଆସି ଉପସ୍ଥିତ ହେଉଛନ୍ତି। ତେଣୁ ନାରଦ ମୁନି ଯେତେବେଳେ ଉପସ୍ଥିତ ହେଉଛନ୍ତି, ଶ୍ରୀ ବ୍ୟାସଦେବ ତାଙ୍କର ଆସନ ତ୍ୟାଗ କରି ନାରଦ ମୁନିଙ୍କୁ ପ୍ରଣାମ କରୁଛନ୍ତି, ତାଙ୍କର ଆଦର ସତ୍କାର କରି ତାଙ୍କୁ ଆସନ ପ୍ରଦାନ କରୁଛନ୍ତି ଏବଂ ତାଙ୍କର ଗୁରୁ ନାରଦ ମୁନିଙ୍କୁ ଏହି ପ୍ରଶ୍ନ କରିଛନ୍ତି, ସେ ମୁଁ ଯଦିଓ ଏସବୁ ବେଦ ପୁରାଣ ଆଦି ପ୍ରଣୟନ କଲି କିନ୍ତୁ ତଥାପି ମୁଁ ଆତ୍ମସନ୍ତୁଷ୍ଟି ଲାଭ କରିପାରୁନାହିଁ। ତେଣୁ ହେ ଗୁରୁଦେବ, ଆପଣ କୃପା କରି ଏହାର କାରଣ ମୋତେ କୁହନ୍ତୁ। ବୋଧ ହୁଏ ମୁଁ ଏହି ଭାଗବତ ଧର୍ମର ବର୍ଣ୍ଣନା କରିନାହିଁ। ଏହି ଭାଗବତ ଧର୍ମ ହେଉଛି ଭଗବାନଙ୍କର ଭକ୍ତି, ତାକୁ ଭାଗବତ ଧର୍ମ କୁହାଯାଏ, ଯାହାଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି। ତେଣୁ ଭଗବତ ଗୀତାରେ ଭଗବାନ ବାରମ୍ବାର ଏହି ଭକ୍ତି ଉପରେ ମହତ୍ତ୍ୱ ପ୍ରଦାନ କରୁଛନ୍ତି। ସେ କହୁଛନ୍ତି ଯେ ପ୍ରକୃତ ପକ୍ଷେ ସେହି ବ୍ୟକ୍ତି ମୋତେ ଜାଣିପାରିବ ଯେ ଭକ୍ତି ଆଚରଣ କରୁଛି, ଯେ ମୋର ଭକ୍ତ, ଭକ୍ତାମାନ ଅଭିଯାନାତ୍, କେବଳ ମୋର ଭକ୍ତମାନେ ହିଁ ମୋତେ ଜାଣିପାରନ୍ତି। ଭଗବାନ କୃଷ୍ଣ କହୁଛନ୍ତି, ନ ସାଧୟତି ମାଂ ଯୋଗ, ନ ସାଂଖ୍ୟଂ ଧର୍ମ ଉଦ୍ଧବ, ନ ସ୍ୱାଧ୍ୟାୟ ତପତ୍ୟାଗ ଯଥା ଭକ୍ତିର ମମର୍ଜିତା। ଭଗବାନ କୃଷ୍ଣ ଉଦ୍ଧବଙ୍କୁ କହୁଛନ୍ତି ଯେ ହେ ଉଦ୍ଧବ, ମୋତେ କେହି ଯୋଗ ସାଧନ କରି ପ୍ରାପ୍ତ ହୋଇପାରିବେ ନାହିଁ ବା ଜାଣିପାରିବେ ନାହିଁ, କେହି ସାଂଖ୍ୟ ଯୋଗ ର ଅଭ୍ୟାସ କରି ମଧ୍ୟ ମୋତେ କେହି ଜାଣିପାରିବେ ନାହିଁ, କେହି ଧର୍ମ ଆଚରଣ କରି ମୋତେ ଜାଣିପାରିବେ ନାହିଁ, କେହି ତପସ୍ୟା ଆଚରଣ କରି ମୋତେ ଜାଣିପାରିବେ ନାହିଁ, କେହି ଗ୍ରନ୍ଥ ଅଧ୍ୟୟନ କରି, ଶାସ୍ତ୍ର ଅଧ୍ୟୟନ କରି, ସ୍ୱାଧ୍ୟାୟ କରି ମଧ୍ୟ ମୋତେ କେହି ଜାଣିପାରିବେ ନାହିଁ। ନ ସ୍ୱାଧ୍ୟାୟ ନ ତପ ତ୍ୟାଗ, ତ୍ୟାଗ ବୈରାଗ୍ୟ ଆଚରଣ କରି ମଧ୍ୟ କେହି ମୋତେ ଜାଣିପାରିବେ ନାହିଁ। ତାହେଲେ ଭଗବାନଙ୍କୁ ଜାଣିବାର ବିଧି କ'ଣ? ନା ଯଥା ଭକ୍ତିରେ ମମର୍ଜିତା, କେବଳ ମୋର ଭକ୍ତି ଦ୍ୱାରା ହିଁ ଜଣେ ମୋତେ ବୁଝିପାରିବ ବା ଜାଣିପାରିବ। ତେଣୁ ଭଗବାନ ନିଜେ ଏହି ଭକ୍ତି ଉପରେ ମହତ୍ତ୍ୱ ପ୍ରଦାନ କରୁଛନ୍ତି। ତେଣୁ ଏହି ଭକ୍ତି ଆଚରଣ କରିବା, ଭକ୍ତି ଅନୁଷ୍ଠାନ କରିବା ହେଉଛି ଭାଗବତ ଧର୍ମ। ତେଣୁ ଭଗବାନ ବ୍ୟାସଦେବ ଯେତେବେଳେ ଏ କଥା ନାରଦ ମୁନିଙ୍କୁ ପଚାରୁଛନ୍ତି, ଜିଜ୍ଞାସା କରୁଛନ୍ତି, ସେତେବେଳେ ନାରଦ ମୁନି ବ୍ୟାସଦେବଙ୍କର ଏଇ ଯେଉଁ ସନ୍ଦେହ ଉତ୍ପନ୍ନ ହୋଇଛି ତାକୁ ଅନୁମୋଦନ କରୁଛନ୍ତି। ସେ ନାରଦ ମୁନି କହୁଛନ୍ତି, ଭବତାନୁଦିତ ପ୍ରାୟଂ ଯଶୋ ଭଗବତ ଅମଳମ୍, କହୁଛନ୍ତି ହେ ବ୍ୟାସଦେବ, ତୁମେ ପ୍ରକୃତ ପକ୍ଷେ ଏତେ ସବୁ ଗ୍ରନ୍ଥ ପ୍ରଣୟନ କଲ ଯେଉଁଥିରେ ଜନସମାଜର ମଙ୍ଗଳ ପାଇଁ ତୁମେ ବିଭିନ୍ନ ଧର୍ମ ଅନୁଷ୍ଠାନର ବ୍ୟବସ୍ଥା କରିଦେଲ, କିନ୍ତୁ ତୁମେ କେଉଁଠାରେ ଭଗବାନଙ୍କର ଅମଳ ଯଶର ବର୍ଣ୍ଣନା କରିନା। ଭଗବାନ କୃଷ୍ଣଙ୍କର ଅମଳ ଯଶ, ନିଷ୍କଳଙ୍କ ଯଶର ବର୍ଣ୍ଣନା ତୁମେ କୌଣସି ଗ୍ରନ୍ଥରେ କରିନା, ତେଣୁ ଏହା ହିଁ ତୁମର ଆତ୍ମସନ୍ତୁଷ୍ଟି ଅନୁଭବ ନ କରିବାର କାରଣ। କାରଣ ଏହି ସଂସାରରେ ଅନେକ ଗ୍ରନ୍ଥ ରହିଛି ଏବଂ ଏହି ଗ୍ରନ୍ଥମାନଙ୍କରେ ବିଭିନ୍ନ ବିଷୟରେ ଚର୍ଚ୍ଚା ବା ଆଲୋଚନା ସବୁ କରାଯାଇଛି, କିନ୍ତୁ ଏତେ ସବୁ ଗ୍ରନ୍ଥ ଅଧ୍ୟୟନ କରି ବ୍ୟକ୍ତି ପ୍ରକୃତ ପକ୍ଷରେ ଜୀବନରେ କେବେ ସୁଖୀ ହୋଇପାରୁନାହିଁ। ଅନେକ ସମୟରେ ଦେଖାଯାଏ ବ୍ୟକ୍ତି ନିକଟରେ ବିଶାଳ ଜ୍ଞାନ ଭଣ୍ଡାର ରହିଛି, ବ୍ୟକ୍ତି ବିଶେଷ ଭାବରେ ଜ୍ଞାନବାନ, କିନ୍ତୁ ସେ ସୁଖୀ ହୋଇପାରୁନି ଜୀବନରେ, ବା ଜୀବନର ଦୁଃଖରୁ ମୁକ୍ତ ହେବାର ଉପାୟ ସେ ଜାଣିପାରେନି। ଅନେକ ଗ୍ରନ୍ଥ ଅଧ୍ୟୟନ କରିଛି, ଅନେକ ଜ୍ଞାନ ସଂଗ୍ରହ କରିଛି, କିନ୍ତୁ ଜୀବନରେ ମୁକ୍ତିଲାଭ, ଦୁଃଖରୁ ମୁକ୍ତିଲାଭର ଉପାୟ କ'ଣ ସେ ଜାଣିନି। ତେଣୁ ଏପରି ଜ୍ଞାନର କିଛି ଲାଭ ନାହିଁ। ଯଦି ବ୍ୟକ୍ତି କର୍ମ ଅନୁଷ୍ଠାନ କରୁଛି, ଜ୍ଞାନର ଅନୁଶୀଳନ କରୁଛି, କିନ୍ତୁ ଜୀବନରେ ଦୁଃଖରୁ ମୁକ୍ତ ହେବାର ଉପାୟ ଜାଣିନାହିଁ, ତାହେଲେ ତାର ସମସ୍ତ କର୍ମ, ଜ୍ଞାନ, ଯୋଗ ଏସବୁ ବୃଥା, ବେଦ ଅଧ୍ୟୟନ ବୃଥା। ଅନେକ ସମୟରେ ଲୋକମାନେ ବେଦ ଅଧ୍ୟୟନ କରିଥାନ୍ତି କିନ୍ତୁ ଭଗବାନ କୃଷ୍ଣଙ୍କୁ ଜାଣନ୍ତି ନାହିଁ। ତେଣୁ ସେମାନଙ୍କର ବେଦ ଅଧ୍ୟୟନ ମଧ୍ୟ ବୃଥା। କାରଣ ଭଗବାନ କୃଷ୍ଣ ଗୀତାରେ କହୁଛନ୍ତି ବେଦେଶ୍ଚ ସର୍ବେ ଅହଂ ଏବ ବେଦ୍ୟ, ସମସ୍ତ ବେଦମାନଙ୍କ ମଧ୍ୟରେ ମୁଁ ହିଁ କେବଳ ଏକମାତ୍ର ଜାଣିବା ଯୋଗ୍ୟ। କାରଣ ବେଦାନ୍ତ କୃତ, ମୁଁ ହିଁ ବେଦର ରଚୟିତା ବା ମୋଠାରୁ ହିଁ ବେଦ ଉତ୍ପନ୍ନ ହେଇଛି। ବେଦବିତ୍, ମୁଁ ବେଦର ପ୍ରକୃତ ଜ୍ଞାତା। ତେଣୁ ଯଦି ଜଣେ କେହି ଭଗବାନ କୃଷ୍ଣଙ୍କୁ ଜାଣିନାହିଁ ଅଥଚ ବେଦ ଅଧ୍ୟୟନ କରୁଛି ତାହେଲେ ତାହାର ସମସ୍ତ ବେଦ ଅଧ୍ୟୟନ ବୃଥା, କିଛି ଲାଭ ନାହିଁ ଏପରି ବେଦ ଅଧ୍ୟୟନ କରି। ତେଣୁ ଶ୍ରୀ ନାରଦ ମୁନି କହୁଛନ୍ତି ଯେ ଏ ସଂସାରରେ ଅନେକ ଗ୍ରନ୍ଥ ରହିଛି କିନ୍ତୁ ଏସବୁ ଗ୍ରନ୍ଥ ମୂଲ୍ୟହୀନ ଯଦି ସେସବୁ ଗ୍ରନ୍ଥମାନଙ୍କରେ ଭଗବାନଙ୍କର ଯଶ କୀର୍ତ୍ତିର ବର୍ଣ୍ଣନା କରାଯାଇ ନାହିଁ। ଏପରି ଗ୍ରନ୍ଥ ଅଧ୍ୟୟନ କରି କିଛି ଲାଭ ନାହିଁ, ଏପରି ଜ୍ଞାନ ସଂଗ୍ରହ କରି କିଛି ଲାଭ ନାହିଁ। ଏସବୁ ହେଉଛି ଭୌତିକ ଜ୍ଞାନ, ଭୌତିକ ବିଦ୍ୟା। ପ୍ରକୃତ ବିଦ୍ୟା ହେଉଛି ସା ବିଦ୍ୟା ଯାହା ବିମୁକ୍ତ, ସେ ହେଉଛି ପ୍ରକୃତ ବିଦ୍ୟା ଯାହା ଆମକୁ ମୁକ୍ତିର ସନ୍ଧାନ ଦେବ, ମୁକ୍ତିର ପଥ ପ୍ରଦର୍ଶନ କରିବ। ଏ ମୁକ୍ତି କ'ଣ ନା ଏ ଦୁଃଖରୁ ମୁକ୍ତ, ମୁକ୍ତ ହୋଇ ଭଗବାନଙ୍କର ପାଦପଦଙ୍କୁ ପ୍ରାପ୍ତ ହେବା, ଯାହାଫଳରେ ଆମେ ଚିର ଆନନ୍ଦକୁ ପ୍ରାପ୍ତ ହୋଇପାରିବା। କାରଣ ଆମେ ସମସ୍ତେ ସେହି ଆନନ୍ଦର ଅନ୍ୱେଷଣ କରୁଛେ, ଆମେ କେହି ଜୀବନରେ ଦୁଃଖ ଚାହୁଁନା, ଆମେ ସମସ୍ତେ ସୁଖ କାମନା କରୁଛେ, କିନ୍ତୁ ସୁଖ ପ୍ରାପ୍ତିର ଉପାୟ କ'ଣ ଆମେ ଜାଣିନା। ତେଣୁ ଶ୍ରୀ ନାରଦ ମୁନି ବ୍ୟାସଦେବଙ୍କୁ କହୁଛନ୍ତି ଯେ ତୁମେ ଯେହେତୁ ଏସବୁ ଗ୍ରନ୍ଥମାନଙ୍କରେ ଭଗବାନଙ୍କର ଅମଳ ଦଶ କୀର୍ତ୍ତିର ବର୍ଣ୍ଣନା କରିନା, ତାହା ହିଁ ତୁମର ଦୁଃଖର ମୂଳ କାରଣ। ତେଣୁ ତୁମେ ଭଗବାନଙ୍କର ଯଶ କୀର୍ତ୍ତିର ବର୍ଣ୍ଣନା କର, ଭଗବାନଙ୍କୁ ସମାଧିରେ ଅବସ୍ଥିତ ହୋଇ ଧ୍ୟାନ କରି ତାଙ୍କର ନିର୍ମଳ ଲୀଳାବଳୀର କୀର୍ତ୍ତନ ତୁମେ କର। ତେଣୁ ଏହିପରି ଭାବରେ ନାରଦ ମୁନିଙ୍କ ଦ୍ୱାରା ଯେତେବେଳେ ବ୍ୟାସଦେବ ଆଦିଷ୍ଟ ହେଲେ, ଉପଦେଶ ପ୍ରାପ୍ତ ହେଲେ ଏବଂ ନାରଦ ମୁନି ସେ ସ୍ଥାନ ତ୍ୟାଗ କରି ଚାଲିଗଲେ, ସେତେବେଳେ ବ୍ୟାସଦେବ ସମାଧିସ୍ଥ ହେଲେ। ସେ ଆତ୍ମନ କରି ପାର୍ଶ୍ୱବର୍ତ୍ତୀ ସରସ୍ୱତୀ ନଦୀର ଜଳରେ ନିଜକୁ ଶୁଦ୍ଧ କରି ସମ୍ୟାପ୍ରାସ ନାମକ ସ୍ଥାନରେ, ଯେଉଁଠାରେ ବ୍ୟାସଦେବଙ୍କର ନିବାସ ସ୍ଥାନ, ସେଠାରେ ସେ ସମାଧିସ୍ଥ ହେଲେ। ଏବଂ ଯେତେବେଳେ ବ୍ୟାସଦେବ ସମାଧିସ୍ଥ ହେଉଛନ୍ତି ସେତେବେଳେ ସେ ଭଗବାନଙ୍କୁ ଦର୍ଶନ କରୁଛନ୍ତି। ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣିହିତ ଅମଳ ଅପଶ୍ଚାତ ପୁରୁଷଂ ପୂର୍ଣ୍ଣମ ମାୟାଂଚ ତତ୍ ଅପାଶ୍ରୟ। ତେଣୁ ଶ୍ରୀ ବ୍ୟାସଦେବ ଭକ୍ତି ଯୋଗରେ, ଭକ୍ତି ଭାବରେ ଭଗବାନଙ୍କର ଧ୍ୟାନରେ ଯେତେବେଳେ ବସିଲେ, ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣିହିତ ଅମଳେ, ପୂର୍ଣ୍ଣ ଭାବରେ ସେ ଭଗବାନଙ୍କ ଚରଣାରବିନ୍ଦରେ ମନୋନିବେଶ କଲେ ଶ୍ରୀ ବ୍ୟାସଦେବ। ଏବଂ ଯେତେବେଳେ ସେ ସମ୍ପୂର୍ଣ୍ଣ ଭାବରେ ନିଜର ମନକୁ ନିବିଷ୍ଟ କରୁଛନ୍ତି ଭଗବାନଙ୍କର ଚରଣାରବିନ୍ଦରେ, ସେତେବେଳେ ସେ ଭଗବାନଙ୍କୁ ସାକ୍ଷାତ ଦର୍ଶନ କରୁଛନ୍ତି ଏବଂ ଭଗବାନଙ୍କ ସହିତ ତାଙ୍କର ମାୟାଶକ୍ତିର ମଧ୍ୟ ଦର୍ଶନ କରୁଛନ୍ତି। ଯେଉଁ ମାୟାଶକ୍ତି ଜୟା ସମ୍ମୋହିତ ଜୀବ, ଏ ସଂସାରର ସମସ୍ତ ପ୍ରାଣୀମାନେ ଭଗବାନଙ୍କର ଯେଉଁ ମାୟାଶକ୍ତିର ଅଧୀନ, ମାୟାଶକ୍ତି ଦ୍ୱାରା ସମସ୍ତେ ମୋହିତ ଏ ସଂସାରରେ। ମାୟା ମୋହିତ ହୋଇଥିବା ହେତୁ ଆମେ ସମସ୍ତେ ଭାବୁଛେ ଯେ ମୁଁ ହେଉଛି ଏ ଶରୀର, ମୁଁ ହେଉଛି ଏଇ ଦେଶର ସନ୍ତାନ ବା ମୁଁ ଏଇ ପରିବାରର ପୁତ୍ର ବା ମୋର ଏଇ ପରିବାରରେ ଜନ୍ମ ଗ୍ରହଣ କରିଛି ବା ଏମାନେ ମୋର ପିତା ମାତା ବା ଏମାନେ ମୋର ବନ୍ଧୁ ବାନ୍ଧବ, ପୁତ୍ର କନ୍ୟା, ପତି ପତ୍ନୀ, ଏସବୁ ମାୟାର ସମ୍ବନ୍ଧ। ମାୟା ଦ୍ୱାରା ମୋହିତ ହୋଇ ବ୍ୟକ୍ତି ଏପରି ସମ୍ବନ୍ଧ ସ୍ଥାପନ କରୁଛି ଏବଂ ଭାବୁଛି ଯେ ମୁଁ ଏହି ସଂସାରରେ ଭୋକ୍ତା ଏବଂ ମୋର ଏହି ଶରୀର ସହିତ ସମ୍ବନ୍ଧିତ ସମସ୍ତେ ମୋର ଭୋଗ ପାଇଁ ଉଦ୍ଦିଷ୍ଟ। ଏହା ହେଉଛି ମାୟାର ଲକ୍ଷ୍ୟ। ଆମେ ଯେପରି ଗତକାଲି ଆଲୋଚନା କରୁଥିଲେ ଯେ ପ୍ରକୃତ ପକ୍ଷେ ଆମେ ଏ ଶରୀର ନୁହୁ, ଆମେ ହେଉଛୁ ଜୀବାତ୍ମା, ଭଗବାନଙ୍କର ଅଂଶ। ତେଣୁ ଆମର ପ୍ରକୃତ ସମ୍ବନ୍ଧ ଭଗବାନଙ୍କ ସହିତ, ଏସବୁ ମାୟା ସମ୍ବନ୍ଧ, ଅଳ୍ପ ଦିନର ସମ୍ବନ୍ଧ, ଗୋଟିଏ ଜୀବନର ସମ୍ବନ୍ଧ। ଆମେ ଏ ଜନ୍ମର ପୂର୍ବେ ଅନେକ ଜନ୍ମ ଗ୍ରହଣ କରିସାରିଛେ ଏବଂ ପ୍ରତିଟି ଜନ୍ମରେ ଆମର ଅନେକ ପିତାମାତା ହୋଇସାରିଛନ୍ତି ଏବଂ ଏ ଜନ୍ମ ପରେ ମଧ୍ୟ ଆମେ ଯେତେବେଳେ ଜନ୍ମ ଗ୍ରହଣ କରିବା ସେତେବେଳେ ଆମର ଅନେକ ପିତାମାତା ହେବେ ପ୍ରତିଟି ଜନ୍ମରେ। ତାହେଲେ କିଏ ଆମର ପ୍ରକୃତ ପିତା, କିଏ ଆମର ପ୍ରକୃତ ମାତା, କିଏ ଆମର ପତି, କିଏ ଆମର ପତ୍ନୀ ବା ପୁତ୍ର କନ୍ୟା, ଏ ପ୍ରତିଟି ଜନ୍ମରେ ସବୁ ପରିବର୍ତ୍ତନ ହେଉଛନ୍ତି। ପିତା ମାତା ପୁତ୍ର କନ୍ୟା ପତି ପତ୍ନୀ ସବୁ ପରିବର୍ତ୍ତନ ହେଉଛନ୍ତି। କାହା ସହିତ ଆମର ସ୍ଥାୟୀ ସମ୍ପର୍କ ନାହିଁ, ଅର୍ଥାତ୍ ଆମେ ଏ ଜୀବନରେ ଭାବୁଛେ ଯେ ଏହି ପରିବାର ମୋର, ଏ ପରିବାର ପାଇଁ ମୁଁ ମୋର ସମସ୍ତ ଜୀବନକୁ ଉତ୍ସର୍ଗ କରିବି। ଆମେ ଭଗବାନଙ୍କୁ ଭୁଲି ଯାଉଛେ, ଭାବୁଛେ ପରିବାର ପାଇଁ ମୋର ଜୀବନ। ଏ ହେଉଛି ଭଗବାନଙ୍କର ମାୟାଶକ୍ତିର କ୍ଷୟ। ଏହି ଭଗବାନଙ୍କର ମାୟାଶକ୍ତି ଆମକୁ ଏପରି ଭାବରେ ବିମୋହିତ କରୁଛି ଯେ ଆମେ ଭଗବାନଙ୍କୁ ଭୁଲି ଯାଇ ଆମେ ଭାବୁଛେ ଏ ସଂସାର ହିଁ ସତ୍ୟ, ଏ ପରିବାର ହିଁ ସତ୍ୟ ଏବଂ ଆମେ ମଧ୍ୟ ସତ୍ୟ। କିନ୍ତୁ ଆମେ କେହି ସତ୍ୟ ନୁହଁ, ସବୁ ଅସତ୍ୟ, ଅନିତ୍ୟ। ଏ ସଂସାର ଅନିତ୍ୟ, ପରିବାର ଅନିତ୍ୟ, ଆମେ ମଧ୍ୟ, ଆମର ଶରୀର ମଧ୍ୟ ଅନିତ୍ୟ। ଗୋଟିଏ ଜିନିଷ ହେଉଛି ନିତ୍ୟ, ଯେ ଆତ୍ମା। ଏହି ଆତ୍ମା ଭଗବାନଙ୍କର ଅଂଶ ହୋଇଥିବା ହେତୁ ଆତ୍ମା ହେଉଛି ନିତ୍ୟ। ଆତ୍ମା ଶରୀର ପରିବର୍ତ୍ତନ ମାତ୍ର କରୁଛି। ତେଣୁ ଏହି ଆତ୍ମା ଭଗବାନ କହୁଛନ୍ତି, ମାମେବାଂ ସଜୀବ ଲୋକେ ଜୀବଭୂତ ସନାତନ। ଏ ଜୀବାତ୍ମା ଏହା ହେଉଛି ମୋର ନିତ୍ୟ ଅଂଶ। କିନ୍ତୁ ଜୀବାତ୍ମା ମାୟା ଦ୍ୱାରା ଆବଦ୍ଧ ହୋଇ ଭଗବାନ ଯିଏକି ତାହାର ପରମ ପ୍ରଭୁ, ତାଙ୍କୁ ଭୁଲି ଏହି ସଂସାରକୁ ସବୁକିଛି ବୋଲି ଜ୍ଞାନ କରୁଛି। ଏହା ହିଁ ତାର ଦୁଃଖର ମୂଳ କାରଣ। ଯେପର୍ଯ୍ୟନ୍ତ ଆମେ ଭଗବାନଙ୍କ ସହିତ ଯୁକ୍ତ ନ ହେବା, ତାଙ୍କର ସେବାରେ ବ୍ରତୀ ନ ହେବା, ସେପର୍ଯ୍ୟନ୍ତ ଏହି ଭୌତିକ ସଂସାରର ବନ୍ଧନରେ ବାନ୍ଧି ହୋଇ ଆମେ ଗୋଟିକ ପରେ ଗୋଟିଏ ଜନ୍ମ ଗ୍ରହଣ କରି ଚାଲିଥିବା ଏବଂ ସଂସାରର ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ ଦୁଃଖ ମଧ୍ୟ ଭୋଗ କରି ଚାଲିଥିବା ପ୍ରତିଟି ଜନ୍ମରେ, ଏହା ହିଁ ଭଗବାନଙ୍କର ମାୟାଶକ୍ତିର ପ୍ରଭାବ। ତେଣୁ ସେ ବ୍ୟାସଦେବ ଏସବୁ ଦର୍ଶନ କରୁଛନ୍ତି, ଯେ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ତାଙ୍କର ମାୟାଶକ୍ତିକୁ ମଧ୍ୟ ଦର୍ଶନ କରୁଛନ୍ତି, ତାଙ୍କର ଭକ୍ତମାନଙ୍କୁ ଦର୍ଶନ କରୁଛନ୍ତି, ଭଗବାନଙ୍କର ଲୀଳାର ମଧ୍ୟ ଦର୍ଶନ କରୁଛନ୍ତି। ଏସବୁ ତାଙ୍କର ହୃଦୟରେ ସମାଧିସ୍ଥ ଅବସ୍ଥାରେ ବ୍ୟାସଦେବ ଏସବୁ ଦର୍ଶନ କରୁଛନ୍ତି। ଦର୍ଶନ କରି ସେ ଲିପିବଦ୍ଧ କରୁଛନ୍ତି ଭଗବାନଙ୍କର ଏହି ଲୀଳା ଶ୍ରୀମଦ୍ ଭାଗବତ ଗ୍ରନ୍ଥରେ। ଯେଉଁ ଶ୍ରୀମଦ୍ ଭାଗବତ ଗ୍ରନ୍ଥ ସମସ୍ତ ବେଦ ପୁରାଣ ଇତିହାସର ସାର ସଦୃଶ, ନିଗମ କଳ୍ପତରୁର ଗଳିତ ଫଳମ ସୁଖମୁଖାତ୍ ଅମୃତ ଦ୍ରବ ସଂଯୁତମ ପିବତ ଭାଗବତମ ରସମାଳୟମ ମୁହୁରହ ରସିକ ବୁଦ୍ଧି ଭାବୁକ। ତେଣୁ ଶ୍ରୀମଦ୍ ଭାଗବତ ଯାହାକୁ ଶ୍ରୀ ବ୍ୟାସଦେବ ପ୍ରଣୟନ କଲେ, ଯାହାକି ବେଦର ଏହି ତିନି ଗୁଣର ଉର୍ଦ୍ଧ୍ୱରେ ଶୁଦ୍ଧ ସତ୍ୟସ୍ତରରେ ଅବସ୍ଥିତ, ଯେଉଁ ଶ୍ରୀମଦ୍ ଭାଗବତ ଗ୍ରନ୍ଥ ଭଗବାନଙ୍କର ଭକ୍ତି ଦ୍ୱାରା ପରିପୂରିତ, ସେହି ଶ୍ରୀମଦ୍ ଭାଗବତ ହେଉଛି ନିଗମ କଳ୍ପତରୁର ଗଳିତ ଫଳ। ଯଦି ସମସ୍ତ ବୈଦିକ ସାହିତ୍ୟକୁ ଗୋଟିଏ ବୃକ୍ଷ ସହିତ ତୁଳନା କରାଯାଏ, ବୃକ୍ଷର ସାର ହେଉଛି ତାର ଫଳ। ତେଣୁ ଫଳଟି ଯଦି ପକ୍ୱ ଫଳ, ପାଚିଲା ଫଳ, ସେ ଆହୁରି ଆମକୁ ଆନନ୍ଦ ପ୍ରଦାନ କରିପାରେ। ତେଣୁ ସେହି ବୃକ୍ଷର ଆଦର ହୁଏ, ବିଶେଷ ଭାବରେ ଯେଉଁ ବୃକ୍ଷରେ ପକ୍ୱ ରସାଳ ଫଳ ରହିଥାଏ। ସାଧାରଣ ଭାବରେ ଆମେ ସେ ବୃକ୍ଷକୁ ଆଦର କରିଥାଉ। ଅବଶ୍ୟ ପ୍ରତିଟି ବୃକ୍ଷର ଭିନ୍ନ ଭିନ୍ନ ଗୁଣ ସବୁ ରହିଛି, କେଉଁ ବୃକ୍ଷର ଶାଖା ପ୍ରଶାଖା ଆମର କାର୍ଯ୍ୟରେ ଆସିଥାଏ ବା କେଉଁ ବୃକ୍ଷର ପୁଷ୍ପ ଆଦି ଆମର କାର୍ଯ୍ୟରେ ଆସିଥାଏ। କିନ୍ତୁ ଆମେ ସାଧାରଣ ଭାବରେ ଦେଖୁ ଯେ ବୃକ୍ଷର ପକ୍ୱ ଫଳ ପ୍ରତି ସମସ୍ତେ ଆଗ୍ରହୀ ହୋଇଥାନ୍ତି ପକ୍ୱ ଫଳକୁ ଭକ୍ଷଣ କରିବା ପାଇଁ। ତେଣୁ ଏହି ନିଗମ ବୈଦିକ ସାହିତ୍ୟ ରୂପୀ ଯେଉଁ ବୃକ୍ଷ କଳ୍ପ ବୃକ୍ଷ ତାର ଗଳିତ ଫଳ ପକ୍ୱ ଫଳ ହେଉଛି ଏହି ଶ୍ରୀମଦ୍ ଭାଗବତ। ସମସ୍ତ ଶାସ୍ତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ପକ୍ୱ ଫଳ ସଦୃଶ ଏହି ଶ୍ରୀମଦ୍ ଭାଗବତ ଗ୍ରନ୍ଥ। କିନ୍ତୁ ଏହି ଶ୍ରୀମଦ୍ ଭାଗବତ ଗ୍ରନ୍ଥ ଯଦିଓ ଇଏ ପକ୍ୱ ଫଳ ପାଚିଲା ଫଳ ରସାଳ ଫଳ ମିଷ୍ଟ ଫଳ ତାହା ଆହୁରି ରସାଳ ହୋଇ ଉଠିଛି ଯେତେବେଳେ ଶୁକ ମୁଖାତ୍ ଅମୃତ ଦ୍ରବ ସଂଯୁତ ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କ ମୁଖରୁ ସେହି ଭାଗବତ ନିଃସୃତ ହୋଇଛି। ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କ ମୁଖର ଦ୍ରବ ଦ୍ୱାରା ସଂଯୁକ୍ତ ହୋଇଛି ମୁଖର ଅମୃତ ଦ୍ୱାରା ସଂଯୁକ୍ତ ହୋଇଛି ଶ୍ରୀମଦ୍ ଭାଗବତ। ଯେପରି ବୃକ୍ଷଟିର ପକ୍ୱ ଫଳ ଯଦିଓ ରସାଳ ମିଷ୍ଟ କିନ୍ତୁ ଯଦି ଶୁକ ପକ୍ଷୀ ସେହି ଫଳକୁ ଦଂଶନ କରେ ତାହେଲେ ସେ ଫଳଟି ଆହୁରି ମିଷ୍ଟ ହୋଇଯାଏ। ଯଦି ଶୁଆ ଥଣ୍ଟ ମାରିବ ଫଳରେ ଶୁଆ ଥଣ୍ଟ ମାରିଥିବା ଫଳ ଆହୁରି ଅଧିକ ମିଷ୍ଟ ହୋଇଯାଏ ମିଠା ଲାଗେ ଅଧିକ ମିଠା ଲାଗେ। ଫଳର ଯାହା ମିଠା ରହିଛି ତାଠାରୁ ଅଧିକ ମିଠା ଲାଗିବ। ଠିକ୍ ସେହିପରି ଏହି ଶ୍ରୀମଦ୍ ଭାଗବତ ଗ୍ରନ୍ଥ ଆହୁରି ଅଧିକ ଆସ୍ୱାଦନୀୟ ହୋଇ ଉଠିଛି ମିଷ୍ଟ ହୋଇ ଉଠିଛି ଯେତେବେଳେ ଏହି ଶ୍ରୀମଦ୍ ଭାଗବତ ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କ ମୁଖରୁ ନିଃସୃତ ହୋଇଛି। କାରଣ ଶ୍ରୀ ବ୍ୟାସଦେବ ଏହି ଶ୍ରୀମଦ୍ ଭାଗବତର ପ୍ରଣୟନ କରିସାରିବା ପରେ ତାଙ୍କର ପୁତ୍ର ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କୁ ଏହି ଭାଗବତର ଶିକ୍ଷା ପ୍ରଦାନ କରିଥିଲେ ଏବଂ ଶ୍ରୀ ଶୁକଦେବ ଗୋସ୍ୱାମୀ ଏହି ଶ୍ରୀମଦ୍ ଭାଗବତକୁ ପୁନଃ ମହାରାଜ ପରୀକ୍ଷିତଙ୍କୁ ତାଙ୍କର ଶେଷ ସମୟରେ ଜୀବନର ଶେଷ କାଳରେ ଶ୍ରବଣ କରାଇଥିଲେ ଗଙ୍ଗା ନଦୀ କୂଳରେ। ତେଣୁ ସେ ଶ୍ରୀମଦ୍ ଭାଗବତ ଯେତେବେଳେ ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କ ମୁଖରୁ ନିଃସୃତ ହେଲା ଏବଂ ତାର ଶ୍ରୋତା ହେଲେ ପରୀକ୍ଷିତ ମହାରାଜ ସେତେବେଳେ ଶ୍ରୀମଦ୍ ଭାଗବତର ପ୍ରଚାର ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ହେଲା। ସେପର୍ଯ୍ୟନ୍ତ ଶ୍ରୀମଦ୍ ଭାଗବତର ପ୍ରଚାର ହୋଇପାରିନଥିଲା ତେଣୁ ଶ୍ରୀ ଶୁକଦେବ ଗୋସ୍ୱାମୀ ମାଧ୍ୟମ ହେଲେ ଏହି ଶ୍ରୀମଦ୍ ଭାଗବତର ପ୍ରଚାର ପାଇଁ ତାଙ୍କର ପ୍ରବଚନ ମାଧ୍ୟମରେ ସେ ଶ୍ରୀମଦ୍ ଭାଗବତର ପ୍ରଚାର କଲେ। ହଜାର ହଜାର ମୁନି ଋଷିମାନେ ଆସି ଶ୍ରବଣ କଲେ ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କ ମୁଖରୁ ଭାଗବତ। ତେଣୁ ଏହି ଶ୍ରୀମଦ୍ ଭାଗବତ ତାହା ହେଉଛି ନିଗମ କଳ୍ପତର ଗଳିତ ଫଳମ ଶୁକ ମୁଖାତ୍ ଅମୃତ ଦ୍ରବ ସଂଯୋଗ। ଏହା ହେଉଛି ସମସ୍ତ ବୈଦିକ ଜ୍ଞାନର ସାର ସଦୃଶ। ତେଣୁ ଶ୍ରୀମଦ୍ ଭାଗବତ ଯେଉଁମାନେ ଅଧ୍ୟୟନ କରନ୍ତି ବା ଯେଉଁମାନେ ଶ୍ରବଣ କରନ୍ତି ଏବଂ କୀର୍ତ୍ତନ କରନ୍ତି ସେମାନେ ସମସ୍ତେ ଜୀବନର ପରମ ଲକ୍ଷ୍ୟ ପରମ ଉଦ୍ଦେଶ୍ୟ ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହୋଇପାରିବେ ଭକ୍ତି ଯୋଗ ମାଧ୍ୟମରେ। ତେଣୁ ଶ୍ରୀମଦ୍ ଭାଗବତ ଗ୍ରନ୍ଥ ଭକ୍ତି ଯୋଗର ଗ୍ରନ୍ଥ। ଯେଉଁ ପରମ ଧର୍ମ କଥା ଶ୍ରୀ ବ୍ୟାସଦେବ ବର୍ଣ୍ଣନା କରିନଥିଲେ ଅନ୍ୟ ଗ୍ରନ୍ଥ ମାନଙ୍କରେ ସେହି ପରମ ଧର୍ମର କଥା ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା କରିଛନ୍ତି। ସେ ପରମ ଧର୍ମ ସବୈ ପୁଂସା ପରମ ଧର୍ମ ଯତୋ ଭକ୍ତି ଅଧୋକ୍ଷରେ। ସେ ପରମ ଧର୍ମଟି କ'ଣ ନା ଭକ୍ତି ଅଧୋକ୍ଷରେ ଭଗବାନଙ୍କ ଚରଣରେ ଯେଉଁ ଭକ୍ତି ତାହା ହିଁ ହେଉଛି ଯିବା ପାଇଁ ପରମ ଧର୍ମ। ତେଣୁ ଯେତେବେଳେ ବ୍ୟକ୍ତି ଅହେତୁକି ଅପ୍ରତିହତା ଭକ୍ତି ଆଚରଣ କରିବ ଅର୍ଥାତ୍ ଭଗବାନଙ୍କ ସହିତ ପ୍ରେମଯୁକ୍ତ ହୋଇ ଭଗବାନଙ୍କର ସେବାରେ ନିଯୁକ୍ତ ହେବ ସେତେବେଳେ ଯଦାତ୍ମା ସୁପ୍ରସିଦ୍ଧତି ତାର ଆତ୍ମା ପ୍ରସନ୍ନ ହେବ ଆନନ୍ଦ ଅନୁଭବ କରିବ। ଯେପର୍ଯ୍ୟନ୍ତ ବ୍ୟକ୍ତି ଭକ୍ତି ଆଚରଣ କରିନାହିଁ ସେପର୍ଯ୍ୟନ୍ତ ସେ ଆନନ୍ଦ ଜୀବନରେ ଅନୁଭବ କରିପାରିବ ନାହିଁ। ଯାହା କିଛି ଆନନ୍ଦ ବା ସୁଖ ଆମେ ଜୀବନରେ ଲାଭ କରିବା ତାହା କ୍ଷଣିକ ଆନନ୍ଦ, ତାହା ଆମକୁ ନିତ୍ୟ ଆନନ୍ଦ ପ୍ରଦାନ କରିବାରେ ଅକ୍ଷମ। କିନ୍ତୁ ଯେତେବେଳେ ଆମେ ଜୀବନରେ ଭକ୍ତି ଆଚରଣ କରିବା, ଭଗବାନ କୃଷ୍ଣଙ୍କର ଭକ୍ତି, ସେତେବେଳେ ଆମର ଜୀବନ ଆନନ୍ଦମୟ ହେଉଠିବ, ଆମର ସମସ୍ତ ଦୁଃଖ ଦୂର ହେଇଯିବ। ଯସ୍ୟଂ ବୈ ଶ୍ରୀୟମାଣାୟ କୃଷ୍ଣେ ପରମ ପୁରୁଷେ ଭକ୍ତିର ଉତ୍ପଦ୍ୟତେ ପୁଂସା ଶୋକ ମୋହ ଭୟାପହ। ଯେତେବେଳେ ବ୍ୟକ୍ତି ଏହି ଭାଗବତର ଶ୍ରବଣ କରିବ ସେତେବେଳେ ତାର ଭକ୍ତି ଉଦ୍ରେକ ହେବ ହୃଦୟରେ। ଭାଗବତ ଶ୍ରବଣ କଲେ ଯସ୍ୟାଂ ବୈ ଶ୍ରୀୟମାଣାୟ କୃଷ୍ଣେ ପରମ ପୁରୁଷେ ଭକ୍ତି ଉତ୍ପଦ୍ୟତେ, ଭଗବାନ କୃଷ୍ଣଙ୍କ ଚରଣରେ ଭକ୍ତି ଉତ୍ପନ୍ନ ହେବ। ଯାହାଫଳରେ କ'ଣ ହେବ? ଭକ୍ତି ଉତ୍ପନ୍ନ ହେଲେ ନା ଶୋକ ମୋହ ଭୟ ଅପହା, ବ୍ୟକ୍ତିର ସମସ୍ତ ଶୋକ ଦୂରୀଭୂତ ହୋଇଯିବ, ମୋହ ଦୂରୀଭୂତ ହୋଇଯିବ, ସମସ୍ତ ଭୟ ମଧ୍ୟ ଦୂରୀଭୂତ ହୋଇଯିବ, ବ୍ୟକ୍ତିର ସମସ୍ତ ଦୁଃଖ ଦୂରୀଭୂତ ହୋଇଯିବ ଭକ୍ତି ଆଚରଣ କରିବା ଦ୍ୱାରା। ଅନର୍ଥ ପ୍ରସମ ସାକ୍ଷାତ ଭକ୍ତି ଯୋଗଂ ଅଧୋକ୍ଷରେ ଲୋକସ୍ୟ ଅଦାନତ ଚକ୍ରେ ସତ୍ତତ ସଂହିତା, ବିଦ୍ୱାନ ଚକ୍ରେ ସତ୍ତତ ସଂହିତା। ତେଣୁ ଶ୍ରୀ ବ୍ୟାସଦେବ ଏହି ସତ୍ତତ ସଂହିତା ଶ୍ରୀମଦ ଭାଗବତରେ ରଚନା କଲେ କାହିଁକି ନା ଲୋକସ୍ୟ ଅଦାନତ, ଲୋକମାନେ ପ୍ରକୃତ ପକ୍ଷେ ଜାଣନ୍ତି ନାହିଁ ଯେ ଜୀବନରେ ପ୍ରକୃତ ପକ୍ଷେ କିପରି ଭାବରେ ସୁଖୀ ହୋଇପାରିବେ, କିପରି ଭାବରେ ଆନନ୍ଦ ଉପଲବ୍ଧି କରିପାରିବେ ଜୀବନରେ, ଏ ଜ୍ଞାନ ସାଧାରଣ ଲୋକମାନଙ୍କର ନାହିଁ। ତେଣୁ ଲୋକମାନଙ୍କର ମଙ୍ଗଳ ପାଇଁ ଶ୍ରୀ ବ୍ୟାସଦେବ ଏହି ଭକ୍ତିମୂଳକ ଗ୍ରନ୍ଥ ଶ୍ରୀମଦ ଭାଗବତ ପ୍ରଣୟନ କଲେ, ଯାହାଦ୍ୱାରା ଲୋକମାନଙ୍କର ଦୁଃଖ ଦୂରୀଭୂତ ହୋଇଯିବ, ସେମାନେ ଆନନ୍ଦ ଜୀବନରେ ଅନୁଭବ କରିବେ, ଭଗବାନ କୃଷ୍ଣଙ୍କ ଚରଣରେ ଭକ୍ତି ଉତ୍ପନ୍ନ ହେବ, ଯାହାଦ୍ୱାରା ଲୋକମାନଙ୍କର ଜୀବନ ସୁଖମୟ ହୋଇପାରିବ। ତେଣୁ ଶ୍ରୀ ବ୍ୟାସଦେବ ଏହି ଗ୍ରନ୍ଥ ରଚନା କଲେ। ତେଣୁ ଏହି ଗ୍ରନ୍ଥ ଶ୍ରୀମଦ ଭାଗବତର ଶ୍ରବଣ ଅଧ୍ୟୟନ ଦ୍ୱାରା ବ୍ୟକ୍ତି ଆନନ୍ଦ ଜୀବନରେ ଅନୁଭବ କରିପାରିବ, ଏବଂ କେବଳ ଶ୍ରବଣ କଲେ ହେବ ନାହିଁ, ଏହି ଗ୍ରନ୍ଥରୁ ବ୍ୟକ୍ତି ଉପଦେଶ ଗ୍ରହଣ କରି ନିଜ ଜୀବନରେ ପାଳନ କରିବ, ତାହା ହିଁ ଭକ୍ତି। ଯେତେବେଳେ ବ୍ୟକ୍ତି ଭାଗବତ ଶ୍ରବଣ କରି ଭକ୍ତି ଉତ୍ପନ୍ନ ହେବ ତାର ହୃଦୟରେ, ସେ ସେତେବେଳେ ଭଗବାନ କୃଷ୍ଣଙ୍କର ସେବାରେ ବ୍ରତୀ ହେବ, ପ୍ରେମ ପୂର୍ବକ ସେବା କରିବ ଭଗବାନ କୃଷ୍ଣଙ୍କର, ତାହେଲେ ସେ ଜୀବନରେ ଆନନ୍ଦ ଉପଭୋଗ କରିପାରିବ। କିନ୍ତୁ ଯେପର୍ଯ୍ୟନ୍ତ ବ୍ୟକ୍ତି ଭକ୍ତି ଆଚରଣ କରିନାହିଁ ଜୀବନରେ, ଯେତେ ଧର୍ମ ଅନୁଷ୍ଠାନ କଲେ ମଧ୍ୟ ସେ ପ୍ରକୃତରେ ସୁଖୀ ହୋଇପାରିବ ନାହିଁ। କାରଣ ଏହି ବେଦ ଧର୍ମ ଏହାକୁ କୈତବ ଧର୍ମ ବୋଲି କୁହାଯାଇଛି ଶାସ୍ତ୍ରରେ, ଅର୍ଥାତ୍ ସାଧାରଣ ଲୋକମାନେ ଏହି ବେଦ ଧର୍ମ ଦ୍ୱାରା ଅନୁପ୍ରାଣିତ ହୋଇ ବିଭିନ୍ନ ଧର୍ମ ଅନୁଷ୍ଠାନ କରିଥାନ୍ତି ନିଜର ଭୌତିକ ଉଦ୍ଦେଶ୍ୟ ସାଧନ କରିବା ପାଇଁ। ଯେପରି ଆମେ ଦେଖୁ ଅନେକ ସମୟରେ ଲୋକମାନେ ମନ୍ଦିରକୁ ଆସିଥାନ୍ତି କିଛି ନା କିଛି କାମନା ନେଇ, ଯେ ମନ୍ଦିରକୁ ଗଲେ ଭଗବାନ ମୋର ଦୁଃଖ ଦୂର କରିଦେବେ, ମୋର ବିପତ୍ତି ଦୂର କରିଦେବେ, ବା ମୋତେ କିଛି ଧନ ପ୍ରଦାନ କରିବେ, ମୁଁ ବହୁତ ଗରିବ, ମୋ ପାଖରେ ଧନ ନାହିଁ, ମୋର ଧନ ଦରକାର, ମୋର ଜନ ଦରକାର, ତେଣୁ ଭଗବାନ କୃପା କରି ମୋତେ ପୁତ୍ର ସନ୍ତାନ ପ୍ରଦାନ କରିବେ। ତେଣୁ ଏସବୁ ଆମର କାମନା ରହିଥାଏ, ତେଣୁ ଆମେ ବିଭିନ୍ନ ପ୍ରକାର ବ୍ରତ ଉପବାସ ଧର୍ମ ଅନୁଷ୍ଠାନ ଏସବୁ କରିଥାଉ, ମନ୍ଦିରକୁ ଯାଇ ଭଗବାନଙ୍କୁ ପ୍ରାର୍ଥନା କରିଥାଉ, ଏସବୁ ଆମର ବେଦ ଅନୁସାରେ ଆମେ ସବୁ କରିଥାଉ। ଅନେକ ସମୟରେ ଆଜିକାଲି ଲୋକମାନେ ବେଦ ଧର୍ମକୁ ମଧ୍ୟ ଅମାନ୍ୟ କରି ମନଗଢ଼ା ଧର୍ମ ମଧ୍ୟ ସୃଷ୍ଟି କରୁଛନ୍ତି, ମନଗଢ଼ା ବ୍ରତ ଉପବାସ ସବୁ କରୁଛନ୍ତି, ଯାହାକି ବେଦରେ ଏସବୁ ନିର୍ଦ୍ଦେଶ ନାହିଁ। ତେଣୁ ଭଗବାନ କୃଷ୍ଣ ଗୀତାରେ କହୁଛନ୍ତି, ଯଂ ଶାସ୍ତ୍ରଂ ବିଧିଂ ଉତ୍ସୃଜ୍ୟ ବର୍ତ୍ତତେ କାମକାରତଃ ନ ସ ସିଦ୍ଧିଂ ଅବାପ୍ନୋତି ନ ସୁଖଂ ନ ପରାଙ୍ଗତି। ଯେଉଁମାନେ ଶାସ୍ତ୍ର ବିଧି ତ୍ୟାଗ କରି ନିଜ ମନଧର୍ମ ଦ୍ୱାରା ମନଗଢ଼ା ଧର୍ମ ଦ୍ୱାରା ଆଚରଣ କରୁଛନ୍ତି ସେମାନେ ଜୀବନରେ କେବେ ସିଦ୍ଧିକୁ ପ୍ରାପ୍ତ ହୋଇପାରିବେ ନାହିଁ ବା ସୁଖକୁ ମଧ୍ୟ ପ୍ରାପ୍ତ ହୋଇପାରିବେ ନାହିଁ ବା ଜୀବନର ଅନ୍ତିମ ଲକ୍ଷ୍ୟ ପରମ ଗତିକୁ ମଧ୍ୟ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଯେଉଁମାନେ ଶାସ୍ତ୍ରବିଧି ଅନୁସାରେ ଧର୍ମ ଆଚରଣ କରୁଛନ୍ତି ସେମାନେ ତା ଦ୍ୱାରା ଉପକୃତ ହୋଇପାରନ୍ତି, କିଛି ଫଳ ଲାଭ କରିପାରନ୍ତି। କିନ୍ତୁ ଏ ସମସ୍ତ ଶାସ୍ତ୍ର ମଧ୍ୟରେ ଯେ ଉନ୍ନତ ଶାସ୍ତ୍ର ଯାହାକି ଶ୍ରୀମଦ୍ ଭାଗବତ, ସେ ପରମ ଧର୍ମର ବର୍ଣ୍ଣନା କରୁଛନ୍ତି, ଭଗବାନଙ୍କର ଭକ୍ତିର ବର୍ଣ୍ଣନା କରୁଛନ୍ତି। ତେଣୁ ଯେତେବେଳେ ଭକ୍ତି ଭଗବାନଙ୍କର କୌଣସି ପ୍ରକାର ଭୌତିକ ଉଦ୍ଦେଶ୍ୟ ନ ରଖି ଆଚରଣ କରାଯାଏ ତାହାକୁ ଶୁଦ୍ଧ ଭକ୍ତି ବୋଲି କୁହାଯାଏ। ଯେପର୍ଯ୍ୟନ୍ତ କୌଣସି ଭୌତିକ ଉଦ୍ଦେଶ୍ୟ ରଖି ଭକ୍ତି ଆଚରଣ କରାଯାଏ ସେ ଭକ୍ତି ଶୁଦ୍ଧ ଭକ୍ତି ନୁହେଁ, ତାହାକୁ ମିଶ୍ରା ଭକ୍ତି ବୋଲି କୁହାଯାଏ, ସେଥିରେ ମିଶ୍ରିତ କାମନା ରହିଛି। କିନ୍ତୁ ଏଠାରେ କୁହାଯାଉଛି ହେଇଯାଏ, ତଥାପି କାମନା ଆମର ହେଉଛି ଅସଂଖ୍ୟ, ଅନନ୍ତ କାମନା ରହିଛି। ଗୋଟିକ ପରେ ଗୋଟିଏ କାମନା ଜନ୍ମ ନେଇଥାଏ, ଗୋଟିଏ କାମନା ପୂର୍ଣ୍ଣ ହେବା ପରେ ଆଉ ଗୋଟିଏ କାମନା ଜନ୍ମ ନେଉଛି, ସେ କାମନାଟି ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମେ ଅସନ୍ତୁଷ୍ଟ। ଯଦି ସେ କାମନାଟି ପୂର୍ଣ୍ଣ ହେଇଗଲା ଆଉ ଗୋଟିଏ କାମନା ଜନ୍ମ ନେବ। ତେଣୁ କେହି କେତେବେଳେ ସନ୍ତୁଷ୍ଟ ହୋଇପାରୁନାହାନ୍ତି। ଜଣେ ବ୍ୟକ୍ତି ପାଖରେ ନିକଟରେ ଯଦି ଧନ ନାହିଁ, ସେ ଗରିବ, ତାକୁ କିଛି ଧନ ପ୍ରାପ୍ତ ହୋଇଗଲା, ସେ ବ୍ୟକ୍ତି ଆନନ୍ଦ ଅନୁଭବ କରିବ କିଛି ସମୟ ପର୍ଯ୍ୟନ୍ତ, କିନ୍ତୁ ସେଥିରେ ମଧ୍ୟ ସେ ସନ୍ତୁଷ୍ଟ ହେବନି। ସେ ଚାହିଁବ ଯେ ମୋର ପଡ଼ିଶା ଘର ବ୍ୟକ୍ତି ମୋଠାରୁ ଧନୀ ଅଛି, ତା ନିକଟରେ ଅଧିକ ଧନ ରହିଛି, ତେଣୁ ମୁଁ ତାଠାରୁ କିପରି ତାର ସମକକ୍ଷ ହେବି ବା ତାଠାରୁ ଅଧିକ ଧନ ସଂଗ୍ରହ କରିବି। ତେଣୁ ତାର ଲୋଭ ଦିନକୁ ଦିନ ବଢ଼ି ଚାଲିବ, ଏପରିକି ଯେତେ ଧନ ପ୍ରାପ୍ତ ହେଲେ ମଧ୍ୟ ବ୍ୟକ୍ତି କେବେ ସନ୍ତୁଷ୍ଟ ହୋଇପାରିବ, ସେ ଚାହିଁବ ଆହୁରି ଅଧିକ ଧନ, ଆହୁରି ଅଧିକ ସୁଖ ସ୍ୱାଚ୍ଛନ୍ଦ। ଏହା ହିଁ ଆମର ଅସନ୍ତୁଷ୍ଟ ହେବାର ମୂଳ କାରଣ, ଅଶାନ୍ତିର ମୂଳ କାରଣ। ଆମର ଯେଉଁ କାମନା, ଭୋଗର କାମନା, ତାହା ଆମକୁ କେବେ ହେଲେ ଶାନ୍ତି ପ୍ରଦାନ କରିପାରିବ ନାହିଁ। ତେଣୁ ଯେପର୍ଯ୍ୟନ୍ତ ଆମେ ଏହି ଭୋଗର କାମନାକୁ ପରିତ୍ୟାଗ ନ କରି ଭଗବାନ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ପାଇଁ, ତାଙ୍କର ପ୍ରୀତିବିଧାନ ପାଇଁ, ତାଙ୍କର ସେବାରେ ଆମେ ନିଯୁକ୍ତ ନ ହେଇଛେ, ସେପର୍ଯ୍ୟନ୍ତ ଆମେ ନିତ୍ୟ ସୁଖ ବା ନିତ୍ୟ ଆନନ୍ଦକୁ ପ୍ରାପ୍ତ ହୋଇପାରିବା ନାହିଁ। ଆଉ ଯେଉଁମାନେ ଭଗବାନ କୃଷ୍ଣଙ୍କର ଭକ୍ତି ଆଚରଣ କରିଥାନ୍ତି, ଭକ୍ତ ଯେଉଁମାନେ, ସେମାନଙ୍କର କିଛି ଅଭାବ ନଥାଏ। ଭଗବାନ କୃଷ୍ଣଙ୍କର କୃପାରୁ ସେମାନଙ୍କର ସମସ୍ତ ଦୁଃଖ ଦୂର ହୋଇଯାଏ, ସେମାନଙ୍କର ସମସ୍ତ ଆବଶ୍ୟକତା ମଧ୍ୟ ପୂରଣ ହୋଇଯାଏ। ଭକ୍ତ ଭଗବାନଙ୍କୁ କିଛି ମାଗେନି, କାରଣ ଭଗବାନ ହେଉଛନ୍ତି ଅନ୍ତର୍ଯ୍ୟାମୀ, ସେ ସମସ୍ତଙ୍କ ହୃଦୟରେ ନିବାସ କରୁଛନ୍ତି। ତେଣୁ ଆମର କ'ଣ ଦରକାର କ'ଣ ଦରକାର ନୁହେଁ ଭଗବାନ ଜାଣନ୍ତି, ତାଙ୍କୁ କହିବାର ଆବଶ୍ୟକତା ନାହିଁ। ଆମେ ଯଦି ଭଗବାନଙ୍କର ସନ୍ତୁଷ୍ଟି ବିଧାନ ପାଇଁ କେବଳ ତାଙ୍କର ଭକ୍ତି କରି ଚାଲିଛେ ବା ତାଙ୍କର ସେବା କରି ଚାଲିଛେ, ଆମର ଯାହା ଆବଶ୍ୟକ ଭଗବାନ ତାହା ପୂରଣ କରିଦେବେ, ଆମକୁ ମାଗିବା ଦରକାର ନାହିଁ। କାରଣ ଭଗବାନ ଭକ୍ତବତ୍ସ, ସେ ଭକ୍ତର ଆବଶ୍ୟକତା ଜାଣିଛନ୍ତି। ତେଣୁ ଗୀତାରେ କହୁଛନ୍ତି, ଅନନ୍ୟ ଚିନ୍ତୟନ୍ତୋ ମାଂ ଯେ ଜନା ପରି ଉପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମ ବାହାମ୍ୟହଂ। ଯେଉଁମାନେ ଅନନ୍ୟ ଭାବରେ ମୋର ଭକ୍ତି ଆଚରଣ କରୁଛନ୍ତି, ନ ଅନ୍ୟ ଅନନ୍ୟ, ଅନ୍ୟ କାହାରି ନୁହେଁ, କେବଳ ମୋର ଭକ୍ତି ଆଚରଣ କରୁଛନ୍ତି, ସେମାନଙ୍କର ଯାହା ଅଭାବ ରହିଛି ମୁଁ ତାକୁ ପୂରଣ କରିଦେବି, ଏବଂ ଯାହା ରହିଛି ସେମାନଙ୍କ ନିକଟରେ ତାକୁ ମୁଁ ସୁରକ୍ଷା ପ୍ରଦାନ କରିବି। ତେଣୁ ଭଗବାନ କହୁଛନ୍ତି, ମୁଁ ନିଜେ ସେମାନଙ୍କୁ ମୋର ଭକ୍ତମାନଙ୍କର ଯୋଗକ୍ଷମ ବହନ କରିବି। ତେଣୁ ଭକ୍ତମାନେ କେବେ ହେଲେ କୌଣସି ଅଶାନ୍ତି ବା ଦୁଃଖରେ ସେମାନେ ଜୀବନ କଟାନ୍ତି ନାହିଁ। ସବୁ ସମୟରେ ସେମାନେ ଭଗବାନଙ୍କ ଉପରେ ନିର୍ଭରଶୀଳ ହୋଇଥିବା ହେତୁ, ଏପରିକି ବିପତ୍ତି ଆସିଲେ ମଧ୍ୟ ସେମାନେ ଅତି ସହଜରେ ସେ ବିପତ୍ତିକୁ ପାର କରିଯାଆନ୍ତି। ଭଗବାନଙ୍କର କୃପାରୁ। ଆମେ ଦେଖିବା ଯେ ଇତିହାସରେ ଏପରି ଅନେକ ଭକ୍ତ ରହିଛନ୍ତି ଯେଉଁମାନେ ଭଗବାନଙ୍କ କୃପାରୁ ମହାନ ବିପତ୍ତିକୁ ମଧ୍ୟ ପାର କରିଯାଇଛନ୍ତି, ଯେପରି ପାଣ୍ଡବମାନେ। କୌରବମାନେ ସେମାନଙ୍କ ଉପରେ ବିଭିନ୍ନ ଭାବରେ ଅତ୍ୟାଚାର କଲେ, ଅଧର୍ମର ଆଶ୍ରୟ ଗ୍ରହଣ କରି ସେମାନେ ପାଣ୍ଡବମାନଙ୍କର ରାଜ୍ୟ ଅପହରଣ କରିନେଲେ, ସେମାନଙ୍କୁ ବନକୁ ପ୍ରେରଣ କଲେ, ପାଣ୍ଡବମାନଙ୍କୁ ବନବାସ କରିବାକୁ ପଡ଼ିଲା, ତାଙ୍କର ସ୍ତ୍ରୀଙ୍କୁ ଅପମାନିତ କରାଗଲା ରାଜସଭାରେ। କିନ୍ତୁ ପାଣ୍ଡବମାନେ ଏତେ ସବୁ ବିପତ୍ତିକୁ ଭଗବାନ କୃଷ୍ଣଙ୍କ ଉପରେ ନିର୍ଭର କରି ସହନ କରିଗଲେ। ସେମାନେ ଜାଣିଥିଲେ ଯେ ଭଗବାନ କୃଷ୍ଣ ତାଙ୍କର ସହାୟକ, ତେଣୁ ସେମାନେ ଭଗବାନ କୃଷ୍ଣଙ୍କ ଉପରେ ନିର୍ଭର କରିଥିଲେ ଏସବୁ ବିପତ୍ତିରେ। ଏବଂ ଭଗବାନ କୃଷ୍ଣ ପାଣ୍ଡବମାନଙ୍କୁ ଏସବୁ ବିପତ୍ତିରୁ ରକ୍ଷା କରି ଶେଷରେ ତାଙ୍କୁ କୁରୁକ୍ଷେତ୍ର ଯୁଦ୍ଧ ପରେ ଏପରି ଏକ ସାମ୍ରାଜ୍ୟ ପ୍ରଦାନ କଲେ ପାଣ୍ଡବମାନଙ୍କୁ। ପାଣ୍ଡବମାନଙ୍କର ଐଶ୍ୱର୍ଯ୍ୟ ଦେଖି ଏପରିକି ସ୍ୱର୍ଗର ରାଜା ଇନ୍ଦ୍ର ମଧ୍ୟ ଈର୍ଷାନ୍ୱିତ ହୋଇପଡ଼ିଲେ। ତେଣୁ ଭଗବାନ କୃଷ୍ଣ ଯାହାର ସହାୟକ ତା ପାଇଁ ବିପତ୍ତି ମଧ୍ୟ ବିପତ୍ତି ନୁହେଁ, ବା ତା ପାଇଁ ଦୁଃଖ ଦୁଃଖ ନୁହେଁ, କାରଣ ଭଗବାନ କୃଷ୍ଣଙ୍କର କୃପାରେ ସେ ସେହି ଦୁଃଖକୁ ଅତି ସହଜରେ ପାର ହୋଇଯିବ, ମହା ବିପତ୍ତିରୁ ଭଗବାନ ରକ୍ଷା କରିବେ। ତେଣୁ ଭଗବାନ କୃଷ୍ଣ ଗୀତାରେ କହୁଛନ୍ତି, ଅର୍ଜୁନ ପ୍ରତି ଜାନି ନ ମେ ଭକ୍ତ ପ୍ରଣଶ୍ୟତି। ଅର୍ଜୁନ, ତୁମେ ଦୃଢ଼ତା ପୂର୍ବକ ଘୋଷଣା କରିଦିଅ କି ମୋର ଭକ୍ତର କେବେ ବିନାଶ ହେବ ନାହିଁ, ମୋର ଭକ୍ତକୁ ମୁଁ ନିଜେ ରକ୍ଷା କରିବି। ତେଣୁ ଆମେ ଦେଖିବା ଯେ ଶ୍ରୀ ବ୍ୟାସଦେବ ଏହି ଭାଗବତ ଗ୍ରନ୍ଥ ପ୍ରଣୟନ କଲେ ସମସ୍ତ ଜନସାଧାରଣଙ୍କର ମଙ୍ଗଳ ପାଇଁ, ଯାହାଦ୍ୱାରା ସାଧାରଣ ଲୋକମାନେ ଏହି ଭକ୍ତି ଆଚରଣ କରି ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହେବେ, ନିତ୍ୟ ଆନନ୍ଦକୁ ପ୍ରାପ୍ତ ହୋଇପାରିବେ। ତେଣୁ ଏହି ଶ୍ରୀମଦ୍ ଭାଗବତ ଗ୍ରନ୍ଥ ଶ୍ରବଣ ଏବଂ କୀର୍ତ୍ତନ ଯୋଗ୍ୟ, ଆମକୁ ଏହି ଶ୍ରୀମଦ୍ ଭାଗବତ ଶ୍ରବଣ କରିବା କଥା ଏବଂ ତାହାକୁ କୀର୍ତ୍ତନ କରିବା କଥା। ତେବେ ଏହି ଶ୍ରୀମଦ୍ ଭାଗବତ ଶ୍ରବଣ କରିବାର ଯୋଗ୍ୟତା ଆମର ଥିବା ଦରକାର, ଯେ ବକ୍ତା ସେ ପାପ ରହିତ ହୋଇଥିବା ଆବଶ୍ୟକ। ଯେ ଶ୍ରୀମଦ୍ ଭାଗବତ କହିବେ ଯେ ବକ୍ତା ପ୍ରବଚକ ସେ ପାପ ରହିତ ହୋଇଥିବା ଆବଶ୍ୟକ, ଅର୍ଥାତ୍ ସେ କୌଣସି ପାପ କାର୍ଯ୍ୟ କରୁନଥିବେ, ତାହେଲେ ସେ ଶ୍ରୀମଦ୍ ଭାଗବତ କହିବା ପାଇଁ ଯୋଗ୍ୟ ହେବେ। କୌଣସି ପାପ କାର୍ଯ୍ୟରେ ରତ ନଥିବେ ଏବଂ ତାଙ୍କର ଶ୍ରୀମଦ୍ ଭାଗବତ ସମ୍ବନ୍ଧରେ ପ୍ରଚୁର ଜ୍ଞାନ ଥିବା ଦରକାର ଏବଂ ସେ ନିଜ ଜୀବନରେ ଆଚରଣ କରୁଥିବା ଦରକାର ଶ୍ରୀମଦ୍ ଭାଗବତର ଉପଦେଶଗୁଡ଼ିକୁ, ଏବଂ କୌଣସି ପାପ କାର୍ଯ୍ୟ ସେ ଜୀବନରେ କରୁନଥିବା ଆବଶ୍ୟକ, ତାହେଲେ ସେ ଶ୍ରୀମଦ୍ ଭାଗବତ କୀର୍ତ୍ତନ କରିବା ପାଇଁ ଯୋଗ୍ୟ ବ୍ୟକ୍ତି ହୁଅନ୍ତି। ଠିକ୍ ସେହିପରି ଯେଉଁମାନେ ଶ୍ରୋତା ସେମାନଙ୍କର ମଧ୍ୟ କିଛି ଯୋଗ୍ୟତା ଥିବା ଆବଶ୍ୟକ, ଯେ କେଉଁମାନେ ଶ୍ରୀମଦ୍ ଭାଗବତ ଶ୍ରବଣ ପାଇଁ ଯୋଗ୍ୟ ବ୍ୟକ୍ତି। ଯେପରି ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା କରାଯାଇଛି, ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ୍ସରାଣାମ ସତାମ, ଯେ ସେହିମାନେ ପ୍ରକୃତ ପକ୍ଷେ ଶ୍ରୀମଦ୍ ଭାଗବତ ଶ୍ରବଣ କରିବା ପାଇଁ ଯୋଗ୍ୟ ଯେଉଁମାନେ ପରମ ନିର୍ମତ୍ସର, ଅର୍ଥାତ୍ ଯେଉଁମାନଙ୍କ ହୃଦୟରେ ଅନ୍ୟ ପ୍ରତି ଈର୍ଷା ଭାବ ନଥାଏ, ସେମାନେ ଶ୍ରୀମଦ୍ ଭାଗବତର ପ୍ରକୃତ ଶ୍ରୋତା ହୋଇପାରିବେ। କାରଣ ସଂସାରରେ ଆମେ ଦେଖୁ ଯେ ସାଧାରଣ ଭାବରେ ବ୍ୟକ୍ତିମାନେ ଅନ୍ୟ ପ୍ରତି ଈର୍ଷା ପରାୟଣ ହୋଇଯାଇଥାନ୍ତି, ଅନ୍ୟର ସୁଖ ଦେଖିଲେ, ଅନ୍ୟର ଐଶ୍ୱର୍ଯ୍ୟ ଦେଖିଲେ, ଅନ୍ୟର ଯଶ କୀର୍ତ୍ତି ବୃଦ୍ଧି ହେବାର ଦେଖିଲେ ସାଧାରଣତଃ ଲୋକମାନେ ଈର୍ଷା ପରାୟଣ ହୋଇଉଠନ୍ତି, ଏବଂ ଅନେକ ସମୟରେ ଈର୍ଷା ପରାୟଣ ହୋଇ ଲୋକମାନେ ସେ ବ୍ୟକ୍ତିର ଅନିଷ୍ଟ କରିବା ବା ସେ ବ୍ୟକ୍ତିର ଧନ କିପରି ନଷ୍ଟ ହୋଇଯିବ, ତାର ଯଶ କିପରି ନଷ୍ଟ ହୋଇଯିବ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରିଥାନ୍ତି ପୂର୍ଣ୍ଣ ପ୍ରାଣରେ। ଏପରି ବ୍ୟକ୍ତିମାନେ ଶ୍ରୀମଦ ଭାଗବତ ଶ୍ରବଣ କରିବା ପାଇଁ ଯୋଗ୍ୟ ନୁହନ୍ତି। ଶ୍ରୀମଦ ଭାଗବତ କୀର୍ତ୍ତନ କରିବା ତ ଦୂରର କଥା, ସେମାନେ ଶ୍ରୀମଦ ଭାଗବତ ଶ୍ରବଣ କରିବା ପାଇଁ ମଧ୍ୟ ଯୋଗ୍ୟ ବ୍ୟକ୍ତି ନୁହନ୍ତି। ତେଣୁ ଶ୍ରୀମଦ ଭାଗବତର ପ୍ରାରମ୍ଭରେ ଶ୍ରୋତାମାନଙ୍କର ଯୋଗ୍ୟତା ସମ୍ବନ୍ଧରେ ବର୍ଣ୍ଣନା କରାଯାଇ କୁହାଯାଇଛି, ଧର୍ମ ପ୍ରୋଜିତ କହିତ ବତ୍ର ପରମ ନିର୍ମଶ୍ଚରାଣାମ ସତାମ। ତେଣୁ ସେହିମାନେ ଶ୍ରୀମଦ ଭାଗବତ ଶ୍ରବଣ କରିବେ ଯେଉଁମାନେ ପରମ ନିର୍ମଶ୍ଚର, ଈର୍ଷା ରହିତ, ଯେଉଁମାନଙ୍କ ହୃଦୟରେ ଅନ୍ୟମାନଙ୍କ ପ୍ରତି ଈର୍ଷା ଭାବ ନାହିଁ, ଅର୍ଥାତ୍ ଯେଉଁମାନେ ପର ସୁଖ ଦେଖିଲେ ଦୁଃଖ ଅନୁଭବ କରନ୍ତି ନାହିଁ, ଯେଉଁମାନେ ପର ଦୁଃଖରେ ଦୁଃଖୀ ହୋଇଥାନ୍ତି ସେହିମାନେ ଶ୍ରୀମଦ ଭାଗବତର ପ୍ରକୃତ ଶ୍ରୋତା। ପର ସୁଖରେ ସୁଖୀ ଏବଂ ପର ଦୁଃଖରେ ଦୁଃଖୀ, କିନ୍ତୁ ସାଧାରଣ ଭାବରେ ଲୋକମାନେ ପର ସୁଖରେ ଦୁଃଖୀ ଏବଂ ପର ଦୁଃଖରେ ସୁଖୀ, ଠିକ୍ ବିପରୀତ। ଏପରି ବ୍ୟକ୍ତିମାନେ ଶ୍ରୀମଦ ଭାଗବତ ଶ୍ରବଣ କଲେ ତାଙ୍କର କର୍ଣ୍ଣକୁହରରେ ଶ୍ରୀମଦ ଭାଗବତର କଥା ପ୍ରବେଶ କରିପାରିବ ନାହିଁ, ତେଣୁ କୀର୍ତ୍ତନ କରିବା ତ ଦୂର କଥା, ସେମାନେ କୀର୍ତ୍ତନ ମଧ୍ୟ କରିପାରିବେ ନାହିଁ। ତେଣୁ ଶ୍ରୀମଦ ଭାଗବତ ନିଷ୍କଳଙ୍କ ପୁରାଣ, ଅମଳ ପୁରାଣ, ଶ୍ରୀମଦ ଭାଗବତରେ କୌଣସି ଦୋଷ ତ୍ରୁଟି ନାହିଁ, ଏ ସମସ୍ତ ଭୌତିକ ଦୋଷ ତ୍ରୁଟିରୁ ମୁକ୍ତ ଶ୍ରୀମଦ ଭାଗବତ। ଶ୍ରୀମଦ ଭାଗବତରେ ଏହି କୈତବ ଧର୍ମକୁ ତିରସ୍କାର କରାଯାଇଛି, ଯେଉଁ ଠକ ଧର୍ମକୁ ତିରସ୍କାର କରାଯାଇଛି, ଶୁଦ୍ଧ ଭାଗବତ ଧର୍ମର ବର୍ଣ୍ଣନା ଶ୍ରୀମଦ ଭାଗବତରେ କରାଯାଇଛି। ଯେଉଁ ଭାଗବତ ଧର୍ମ ହେଉଛି ଭଗବାନ କୃଷ୍ଣଙ୍କର ଶୁଦ୍ଧ ଭକ୍ତି, ସେହି ଶୁଦ୍ଧ ଭକ୍ତିର କଥା କୁହାଯାଇଛି ଶ୍ରୀମଦ ଭାଗବତ। ତେଣୁ ଏହି ଶ୍ରୀମଦ ଭାଗବତ ଶ୍ରବଣ କଲେ କ'ଣ ହୁଏ ନା, ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମଶ୍ଚରାଣାମ ସତାମ ବେଦଂ ବାସ୍ତବ ଅତ୍ର ବସ୍ତୁ ଶିବଦଂ ତାପତ୍ରୟ ଉନ୍ମୂଳନ। ଏହି ଶ୍ରୀମଦ ଭାଗବତରେ ବାସ୍ତବ ବସ୍ତୁର ନିର୍ଦ୍ଦେଶ କରାଯାଇଛି। ଏ ସଂସାରରେ ସବୁକିଛି ମିଥ୍ୟା, ବା ଯାହାକୁ ଆମେ ସଂସାରରେ ସତ୍ୟ ବୋଲି କହୁଛୁ ଏ ହେଉଛି ଆପେକ୍ଷିକ ସତ୍ୟ, କିନ୍ତୁ ପରମ ସତ୍ୟ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ସେ ପରମ ବାସ୍ତବ ବସ୍ତୁ, ପରମ ସତ୍ୟ ଭଗବାନଙ୍କ କୃଷ୍ଣଙ୍କର ବର୍ଣ୍ଣନା ଶ୍ରୀମଦ ଭାଗବତ ଗ୍ରନ୍ଥରେ ରହିଛି। ଭଗବାନ କୃଷ୍ଣ ତାଙ୍କର ଲୀଳା, ତାଙ୍କର ବିଭିନ୍ନ ଅବତାରମାନଙ୍କରେ ତାଙ୍କର ଲୀଳା, ଏ ତାଙ୍କର ଭକ୍ତମାନଙ୍କ ସହିତ ତାଙ୍କର ଲୀଳା, ଏସବୁର ବର୍ଣ୍ଣନା ରହିଛି ଶ୍ରୀମଦ ଭାଗବତ ଗ୍ରନ୍ଥରେ। ତେଣୁ ଏହି ଶ୍ରୀମଦ ଭାଗବତ ଶ୍ରବଣ କଲେ ବ୍ୟକ୍ତିର କ'ଣ ହୁଏ ନା, ତାପତ୍ରୟ ଉନ୍ମୂଳନ। ତ୍ରିତାପରେ ଆମେ ସମସ୍ତେ ଦଗ୍ଧୀଭୂତ ହେଉଛେ ସଂସାରରେ, ଆଧ୍ୟାତ୍ମିକ, ଆଦି ଭୌତିକ ଏବଂ ଆଦି ଦୈବିକ ଦୁଃଖ। ଆଧ୍ୟାତ୍ମିକ ଦୁଃଖ ହେଲା ମାନସିକ ଦୁଶ୍ଚିନ୍ତା, ମନ ଏବଂ ଶରୀରରୁ ଉତ୍ପନ୍ନ ଦୁଃଖ, ମାନସିକ ଦୁଶ୍ଚିନ୍ତା, ମାନସିକ ଦୁଃଖ, ଶାରୀରିକ କଷ୍ଟ, ବିଭିନ୍ନ ପ୍ରକାର ରୋଗ ବ୍ୟାଧି, ଏସବୁ ଶାରୀରିକ କଷ୍ଟ, ଇଏ ହେଉଛି ଆଧ୍ୟାତ୍ମିକ ଦୁଃଖ। ସମସ୍ତେ ଶାରୀରିକ କଷ୍ଟ ଭୋଗ କରୁଛନ୍ତି, ରୋଗ ଭୋଗ କରୁଛନ୍ତି, ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି, ଇଏ ହେଉଛି ଗୋଟିଏ ଆଧ୍ୟାତ୍ମିକ ଦୁଃଖ। ଆଦି ଭୌତିକ ଦୁଃଖ ଅନ୍ୟ ପ୍ରାଣୀମାନଙ୍କ ଦ୍ୱାରା ଆମେ ଯେଉଁ ଦୁଃଖକୁ ପ୍ରାପ୍ତ ହେଉଛୁ, ଯେପରି ଆମେ ହୁଏତ ରାସ୍ତାରେ ଯାଉଛେ କୌଣସି କୁକୁର ଆମ ଉପରେ ଆକ୍ରମଣ କଲା, ବା ଜଙ୍ଗଲରେ ଯାଉଛେ ଅନ୍ୟ କୌଣସି ହିଂସ୍ର ଜନ୍ତୁ ଆମ ଉପରେ ଆକ୍ରମଣ କଲା, ବା ଆମେ ଏଠାରେ ବସିଛେ ମଶା ମାନେ ଆମକୁ ଆକ୍ରମଣ କରୁଛନ୍ତି, ଅନ୍ୟ ପ୍ରାଣୀମାନେ ଯେଉଁ ଆମକୁ କଷ୍ଟ ଦେଉଛନ୍ତି, ବା କେହି ଆମ ଉପରେ ଅସ୍ତ୍ରଶସ୍ତ୍ର ଦ୍ୱାରା ଆଘାତ କରିବା ପାଇଁ ଆକ୍ରମଣ କରୁଛି, ଏସବୁ ଅନ୍ୟ ପ୍ରାଣୀମାନଙ୍କ ଦ୍ୱାରା ଯେଉଁ ଦଣ୍ଡ ବା କଷ୍ଟ ଆମେ ଭୋଗ କରୁଛେ ତାହା ହେଉଛି ଆଦି ଭୌତିକ କଷ୍ଟ। ଆଦି ଦୈବିକ କଷ୍ଟ ହେଲା ଦୈବୀ ଦୁରିପାକ, ଭୂମିକମ୍ପ, ବାତ୍ୟା, ମହାମାରୀ, ବନ୍ୟା, ଏସବୁ ଦୈବୀ ଦୁରିପାକ, ଦୈବୀ ଦଣ୍ଡ। ତେଣୁ ତ୍ରିତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି ଏ ସଂସାରରେ, କିନ୍ତୁ ଶ୍ରୀମଦ ଭାଗବତ ଶ୍ରବଣ କଲେ ବ୍ୟକ୍ତି ତ୍ରିତାପରୁ ମୁକ୍ତ ହୋଇଯିବ, ତାପତ୍ରୟ ଉନ୍ମୂଳନ। ଶ୍ରୀମଦ ଭାଗବତେ ମହାମୁନି କୃତେ କିମ୍ବା ପରେ ଈଶ୍ୱର ସଦ୍ୟ ହୃଦୟ ଅବରୁଦ୍ଧତେ ଅତ୍ର କୃତିଭି ସୁଶ୍ରୁଷୁଭି ତତ୍କ୍ଷଣାତ୍। ଯଦି ଆମେ ବିନମ୍ର ଚିତ୍ତରେ ଈର୍ଷାରହିତ ହୋଇ ଧ୍ୟାନପୂର୍ବକ ଶ୍ରଦ୍ଧାପୂର୍ବକ ଶ୍ରୀମଦ ଭାଗବତର ଶ୍ରବଣ କରିବା, ତାହେଲେ ଅନ୍ୟ କୌଣସି ଶାସ୍ତ୍ର ଅଧ୍ୟୟନ କରିବାର ଆବଶ୍ୟକତା ନାହିଁ, ଆମେ ଅତି ଶୀଘ୍ର ସେହି ଭଗବାନ କୃଷ୍ଣଙ୍କୁ ହୃଦୟରେ ଧାରଣ କରିପାରିବା, ଭଗବାନ କୃଷ୍ଣଙ୍କୁ ହୃଦୟରେ ଆବଦ୍ଧ କରିପାରିବା, ଅର୍ଥାତ୍ ଭଗବାନ କୃଷ୍ଣ ଆମର ହୃଦୟରେ ବିରାଜିତ ହେବେ, ଆମେ ତାଙ୍କୁ ଅନୁଭବ କରିପାରିବା ଜୀବନରେ। ଯଦିଓ ଭଗବାନ କୃଷ୍ଣ ସମସ୍ତଙ୍କ ହୃଦୟରେ ରହିଛନ୍ତି ପରମାତ୍ମା ରୂପରେ, କିନ୍ତୁ ଏହା ହେଉଛି ଶ୍ରୀମଦ୍ ଭାଗବତ ଶ୍ରବଣର ଫଳ। ତେଣୁ ଆମେ ଦେଖିବା ଯେ ଶ୍ରୀମଦ୍ ଭାଗବତର ଆରମ୍ଭ ପ୍ରଚାର କିପରି ହେଲା ସେ ସମ୍ବନ୍ଧରେ ଆମେ ଆଗାମୀକାଲି ଆଲୋଚନା କରିବା। ଆଜି ସମୟ ହୋଇଗଲାଣି। ଏହି ଶ୍ରୀମଦ୍ ଭାଗବତ କିପରି ଭାବରେ ଆରମ୍ଭ ହେଲା, ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ ନିଃସୃତ ହେଲା, ମହାରାଜ ପରୀକ୍ଷିତ ଶ୍ରବଣ କଲେ, ଏବଂ ପରବର୍ତ୍ତୀ ଅବସ୍ଥାରେ କିପରି ଭାବରେ ନୈମିଷାରଣ୍ୟର ମୁନିଗଣ ଏହାକୁ ଶ୍ରବଣ କଲେ, ସେ କଥା ଆମେ କାଲି ଆଗାମୀକାଲି ଆଲୋଚନା କରିବା। ହରେ କୃଷ୍ଣ।